ମୋର ପ୍ରିୟ ଦେଶବାସୀଗଣ, ଆପଣ ସମସ୍ତଙ୍କୁ ମୋର ନମସ୍କାର। ମନ୍ କି ବାତ୍ର ଏହା ଦ୍ୱାଦଶ ସଂସ୍କରଣ। ଦେଖିବାକୁ ଗଲେ ଗୋଟିଏ ବର୍ଷ ପୂରିଗଲା। ଗତବର୍ଷ ଅକ୍ଟୋବର 3 ତାରିଖ ଦିନ ପ୍ରଥମ ଥର ପାଇଁ ମୋତେ ମନର କଥା କହିବାର ସୌଭାଗ୍ୟ ପ୍ରାପ୍ତ ହୋଇଥିଲା। ମନର କଥା ଗୋଟିଏ ବର୍ଷର, ଅଥଚ ଅନେକ କଥା। ମୁଁ ଜାଣିନି ଆପଣମାନେ କ'ଣ ପାଇଲେ, କିନ୍ତୁ ମୁଁ ଏକଥା ନିଶ୍ଚିତ ଭାବେ କହିପାରେ ଯେ ମୁଁ ବହୁତ କିଛି ପାଇଲି। ଗଣତନ୍ତ୍ରରେ ଜନଶକ୍ତି ବହୁତ ଗୁରୁତ୍ୱପୂର୍ଣ୍ଣ। ମୋ ଜୀବନରେ ଗୋଟିଏ ମୌଳିକ ଚିନ୍ତାଧାରା ରହିଛି, ଯେଉଁଥିପାଇଁ ଜନଶକ୍ତି ଉପରେ ମୋର ଅସୀମ ବିଶ୍ୱାସ। କିନ୍ତୁ ମନର କଥା ମୋତେ ଯାହା ଶିଖାଇଲା, ମୋତେ ଯାହା ବୁଝାଇଲା, ଯାହା ଜଣାଇଲା, ଯାହା ଅନୁଭୂତି ଦେଲା, ସେଥିରେ ମୁଁ କହିପାରେ ଯେ ଜନଶକ୍ତି ଆମର ଚିନ୍ତାଧାରାର ସୀମାଠାରୁ ବହୁତ ବିଶାଳ। ଆମ ପୂର୍ବପୁରୁଷ କହୁଥିଲେ, ଜନତା ଜନାର୍ଦ୍ଦନ ଈଶ୍ୱରଙ୍କର ଗୋଟିଏ ଅଂଶ। ମନର କଥାର ମୋର ଅନୁଭୂତିରୁ ମୁଁ କହିପାରେ ଯେ ଆମ ପୂର୍ବପୁରୁଷମାନଙ୍କର ଚିନ୍ତାଧାରାରେ ଗୋଟିଏ ଶକ୍ତି ଭରି ରହିଛି, ବିରାଟ ସତ୍ୟତା ଭରି ରହିଛି। କାରଣ ମୁଁ ନିଜେ ଏହା ଅନୁଭବ କରିଛି। ମନର କଥା ପାଇଁ ଜନସାଧାରଣଙ୍କର ପରାମର୍ଶ ଲୋଡ଼ୁଥିଲି ଏବଂ ପ୍ରତିଥର ହୁଏତ ମାତ୍ର 2-4 ପରାମର୍ଶ ବିଷୟରେ ହିଁ ଚର୍ଚ୍ଚା କରିପାରୁଥିଲି। କିନ୍ତୁ ଲୋକେ ସକ୍ରିୟ ଭାବେ ଲକ୍ଷ ଲକ୍ଷ ସଂଖ୍ୟାରେ ମୋତେ ମତାମତ ପଠାଉଥିଲେ। ଏହା ସ୍ୱୟଂ ଗୋଟିଏ ବିରାଟ ଶକ୍ତି। ପ୍ରଧାନମନ୍ତ୍ରୀଙ୍କୁ ମତାମତ ଦିଆଗଲା, MyGov.in ୱେବସାଇଟ୍ ମାଧ୍ୟମରେ ଚିଠି ଦିଆଗଲା, ଅଥଚ ଥରଟିଏ ମଧ୍ୟ ପ୍ରଚାରିତ ହେଲା ନାହିଁ। ଏପରି ହେବା ଦ୍ୱାରା ଯେକୌଣସି ବ୍ୟକ୍ତି ହତାଶ ହୋଇପାରେ, କିନ୍ତୁ ଏମିତି ହୋଇଥିବା ମୋତେ ଲାଗୁନି। ହଁ, ଏହି ଲକ୍ଷ ଲକ୍ଷ ପତ୍ର ମୋତେ ଗୋଟିଏ ଶିକ୍ଷା ଦେଲେ। ସରକାରଙ୍କର ଅନେକ ସୂକ୍ଷ୍ମ ଅସୁବିଧାଗୁଡ଼ିକ ସମ୍ପର୍କରେ ମୋତେ ସୂଚନା ମିଳିଲା। ତା ସହିତ ମୁଁ ଆକାଶବାଣୀକୁ ମଧ୍ୟ ଧନ୍ୟବାଦ ଦେବାକୁ ଚାହେଁ, କାହିଁକିନା ସେ ଏଗୁଡ଼ିକୁ ମାତ୍ର କାଗଜ ବୋଲି ମନେ ନକରି ବରଂ ଜନସାଧାରଣଙ୍କର ଆକାଂକ୍ଷା ରୂପେ ଏହାକୁ ଗ୍ରହଣ କଲେ। ଏହାପରେ ସେମାନେ ଏଗୁଡ଼ିକୁ ନେଇ ବିଭିନ୍ନ କାର୍ଯ୍ୟକ୍ରମମାନ କଲେ। ସରକାରଙ୍କର ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ଆକାଶବାଣୀକୁ ଡାକିଲେ ଏବଂ ଜନତା ଜନାର୍ଦ୍ଦନ କହିଥିବା କଥାଗୁଡ଼ିକୁ ସେମାନଙ୍କ ସମ୍ମୁଖରେ ଉପସ୍ଥାପିତ କଲେ। କିଛି ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା କଲେ। ଆମ ସରକାରର ବିଭିନ୍ନ ବିଭାଗ ମଧ୍ୟ ଜନସାଧାରଣଙ୍କର ଏହି ପତ୍ରଗୁଡ଼ିକର ତର୍ଜମା କଲେ। ତନ୍ମଧ୍ୟରୁ କେଉଁଠି ନୀତିଗତ ନିଷ୍ପତ୍ତି କଥା, କେଉଁଠାରେ ବ୍ୟକ୍ତିଙ୍କ ଯୋଗୁଁ ଅସୁବିଧା ହେଉଛି, ଏଭଳି କେଉଁ କଥା ରହିଛି ଯାହା ସରକାରଙ୍କର ନଜରକୁ ହିଁ ଆସିନାହିଁ, ନିମ୍ନସ୍ତରରୁ ଆରମ୍ଭ କରି ଅନେକ କଥା ସରକାରଙ୍କର ହସ୍ତଗତ ହେବାକୁ ଲାଗିଲା। ଆଉ ଏକଥା ସତ ଯେ ଗଭର୍ଣ୍ଣାନ୍ସର ଗୋଟିଏ ମୂଳ ସିଦ୍ଧାନ୍ତ ହେଲା ସୂଚନା ତଳସ୍ତରରୁ ଉପରସ୍ତରକୁ ଯିବା କଥା ଏବଂ ନିର୍ଦ୍ଦେଶାବଳୀ ଉପରସ୍ତରରୁ ତଳସ୍ତରକୁ ଆସିବା କଥା। ଏହି ସୂଚନାର ଶ୍ରୁତ ଯେ ମନର କଥା ପାଲଟିଯିବ, ଏକଥା କିଏ କ'ଣ ଚିନ୍ତା କରିଥିଲା, କିନ୍ତୁ ଏହା ହେଲା। ଆଉ ସେମିତି ମନର କଥା ସମାଜ ଶକ୍ତିର ପରିପ୍ରକାଶର ଗୋଟିଏ ସୁଯୋଗ ଦେଇପାରିଲା। ଥରେ ମୁଁ କହୁ କହୁ କହିଦେଇଥିଲି ସେଲ୍ଫି ୱିଥ୍ ଡଟର୍, ଏବଂ ପୃଥିବୀର ପ୍ରାୟ ସମସ୍ତ ଦେଶରୁ ଲକ୍ଷ ଲକ୍ଷ ସଂଖ୍ୟାରେ ଫଟୋଚିତ୍ର ଆସିଲା, ଆଉ ପରିବାରରେ କନ୍ୟାମାନଙ୍କର ଗୌରବ କେତେ ଯେ ବଢ଼ିଗଲା। ଯେତେବେଳେ ସେ ଝିଅ ସହ ନିଜ ଫଟୋ ଉଠାଉଥିଲା, ସେତେବେଳେ ଝିଅକୁ ତ ଉତ୍ସାହିତ କରୁଥିଲା, ତା ସହିତ ନିଜ ମନ ଭିତରେ ମଧ୍ୟ ଗୋଟିଏ ପ୍ରତିଶ୍ରୁତିର ଭାବ ସୃଷ୍ଟି କରୁଥିଲା। ଯେତେବେଳେ ଲୋକେ ଦେଖୁଥିଲେ, ସେତେବେଳେ ସେମାନଙ୍କ ମନରେ ମଧ୍ୟ ଗୋଟିଏ ଭାବନା ସୃଷ୍ଟି ହେଉଥିଲା ଯେ ଝିଅମାନଙ୍କ ପ୍ରତି ଉପେକ୍ଷା ଭାବକୁ ଏଥର ତ୍ୟାଗ କରିବାକୁ ପଡ଼ିବ। ଏହା ଗୋଟିଏ ମୌନ କ୍ରାନ୍ତି ଥିଲା। ଭାରତର ପର୍ଯ୍ୟଟନକୁ ଦୃଷ୍ଟିରେ ରଖି ମୁଁ ସେମିତି ନାଗରିକମାନଙ୍କୁ କହିଦେଇଥିଲି, ଇନକ୍ରେଡିବୁଲ ଇଣ୍ଡିଆ, ଆପଣମାନେ ମଧ୍ୟ ବିଭିନ୍ନ ଜାଗାକୁ ବୁଲି ଯାଉଛନ୍ତି, ଭଲ ଫଟୋଟିଏ ଥିଲେ ମୋତେ ପଠାଇବେ, ମୁଁ ଦେଖିବି ତାକୁ। ଏମିତି ହାଲୁକା ଭାବେ କହିଥିଲି, କିନ୍ତୁ କି ଚମତ୍କାର ହେଲା, ଲକ୍ଷ ଲକ୍ଷ ସଂଖ୍ୟାରେ ଦେଶର କୋଣ ଅନୁକୋଣର ଫଟୋ ଲୋକ ପଠାଇଲେ। ହୁଏତ କେନ୍ଦ୍ର ସରକାରଙ୍କର ପର୍ଯ୍ୟଟନ ବିଭାଗ, ରାଜ୍ୟ ସରକାରଙ୍କର ପର୍ଯ୍ୟଟନ ବିଭାଗ ଏକଥା ଜାଣି ମଧ୍ୟ ନଥିବେ ଯେ ଆମ ଦେଶରେ ଏତେ ସୁନ୍ଦର ସୁନ୍ଦର ଐତିହ୍ୟ ଭରି ରହିଛି। ଗୋଟିଏ ପ୍ଲାଟଫର୍ମରେ ଏତେଗୁଡ଼ିଏ ଜିନିଷ ଆସିଲା, ଆଉ ସରକାରଙ୍କୁ ଟଙ୍କାଟିଏ ମଧ୍ୟ ଖର୍ଚ୍ଚ କରିବାକୁ ପଡ଼ିଲାନି, ଲୋକେ କାମଟିକୁ କରିଦେଲେ। ସେତେବେଳେ ମୋତେ ଖୁସି ଲାଗିଲା ଯେତେବେଳେ ଗତ ଅକ୍ଟୋବର ମାସରେ ମୋର ମନର କଥାର ପ୍ରଥମ ସଂସ୍କରଣରେ ମୁଁ ଗାନ୍ଧୀ ଜୟନ୍ତୀ କଥା ଉଲ୍ଲେଖ କରିଥିଲି ଏବଂ ଜନସାଧାରଣଙ୍କୁ ପ୍ରାର୍ଥନା କରିଥିଲି ଯେ ଅକ୍ଟୋବର 2 ଆମେ ଗାନ୍ଧୀ ଜୟନ୍ତୀ ପାଳନ କରୁଛୁ। ଦିନେ ସମୟ ଥିଲା ଖଦି ଫର୍ ନେସନ, ଏବେ କ'ଣ ଏକଥା କହିବାର ସମୟ ଆସିନି ଯେ ଖଦି ଫର୍ ଫେସନ? ଆଉ ଲୋକଙ୍କୁ ମୁଁ ଖଦି କିଣିବା ପାଇଁ ଅନୁରୋଧ କରିଥିଲି, କହିଥିଲି ଅଳ୍ପେ ବହୁତେ କିଣନ୍ତୁ। ଆଜି ମୁଁ ସନ୍ତୁଷ୍ଟି ସହ କହୁଛି ଯେ ଗତ 1 ମଧ୍ୟରେ ଖଦିର ବିକ୍ରି ପ୍ରାୟ 2 ହୋଇଯାଇଛି। ହେଲେ ଏହା କୌଣସି ସରକାରୀ ବିଜ୍ଞାପନ ଦ୍ୱାରା ହୋଇନି, କୋଟି କୋଟି ଟଙ୍କା ଖର୍ଚ୍ଚ କରି ହୋଇନି, ଜନଶକ୍ତିର ଗୋଟିଏ ଅନୁଭୂତି। ମନର କଥାରେ ଥରେ ମୁଁ କହିଥିଲି ଯେ ଗରିବର ଘରେ ଚୁଲି ଜଳୁଛି, ପିଲା କାନ୍ଦୁଛନ୍ତି, ଗରିବ ମାଆଟିଏ, କ'ଣ ତାକୁ ଗ୍ୟାସ ସିଲିଣ୍ଡର ଦିଆଯିବା କଥା ନୁହେଁ କି? ଆଉ ମୁଁ ପାରିବା ଲୋକଙ୍କୁ ଅନୁରୋଧ କରି କହିଥିଲି, ଆପଣ କ'ଣ ସବସିଡ ସରେଣ୍ଡର କରିପାରିବେନି? ଚିନ୍ତା କରନ୍ତୁ, ଆଜି ମୁଁ ଆନନ୍ଦର ସହ କହିବାକୁ ଯାଉଛି ଯେ ଏହି ଦେଶର 30 ଲକ୍ଷ ପରିବାର ଗ୍ୟାସ ସବସିଡ ଛାଡ଼ିଦେଇଛନ୍ତି, ଆଉ ପୁଣି ଏମାନେ ଧନିକ ଶ୍ରେଣୀର ନୁହନ୍ତି। ଗୋଟିଏ ଟିଭି ଚ୍ୟାନେଲରେ ମୁଁ ଦେଖିଥିଲି, ଜଣେ ଅବସରପ୍ରାପ୍ତ ଶିକ୍ଷକ, ବିଧବା ମହିଳା, ସେ ଠିଆ ହୋଇଛନ୍ତି ଲାଇନରେ ଗ୍ୟାସ ସବସିଡ ଛାଡ଼ିବା ପାଇଁ। ସମାଜର ସାମାନ୍ୟ ଲୋକ ବି, ମଧ୍ୟବିତ୍ତ ଶ୍ରେଣୀ, ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଲୋକ, ଯେଉଁମାନଙ୍କ ପାଇଁ ସବସିଡ ଛାଡ଼ିବା କଷ୍ଟକର କାମ, ଅଥଚ ଏମିତି ଲୋକମାନେ ଛାଡ଼ିଛନ୍ତି। ଏହା କ'ଣ ଗୋଟିଏ ମୌନ କ୍ରାନ୍ତି ନୁହେଁ କି? ଏହା କ'ଣ ଜନଶକ୍ତିର ନିଦର୍ଶନ ନୁହେଁ କି? ସରକାରମାନଙ୍କୁ ମଧ୍ୟ ଶିଖିବାକୁ ହେବ ଯେ ଆମ ସରକାରୀ କାର୍ଯ୍ୟାଳୟମାନଙ୍କରେ ଯେତେ କାର୍ଯ୍ୟ ହେଉଛି, ତାହା ବାହାରେ ମଧ୍ୟ ରହିଛି ଗୋଟିଏ ବିରାଟ ଜନଶକ୍ତି, ଗୋଟିଏ ସମର୍ଥ, ଶକ୍ତିରେ ପରିପୂର୍ଣ୍ଣ ଏବଂ ପ୍ରତିଶ୍ରୁତିବଦ୍ଧ ସମାଜ ରହିଛି। ସରକାର ସମାଜ ସହିତ ଯେତେ ଅଧିକ ସମ୍ପର୍କ ରଖିବେ, ସାମାଜିକ ପରିବର୍ତ୍ତନ ପାଇଁ ଗୋଟିଏ କ୍ୟାଟାଲିଟିକ୍ ଏଜେଣ୍ଟ ଭାବରେ, ସେତେ ଅଧିକ କାର୍ଯ୍ୟ କରିପାରିବେ। ମନର କଥାରେ ଯେଉଁ ବିଷୟଗୁଡ଼ିକ ଉପରେ ମୁଁ ଚିନ୍ତା କରୁଥିଲି, ସେଗୁଡ଼ିକ ଆଜି ମୋ ବିଶ୍ୱାସରେ ପାଲଟିଗଲା, ଶ୍ରଦ୍ଧାରେ ପାଲଟିଗଲା। ତେଣୁ ଆଜି ମନର କଥା ମାଧ୍ୟମରେ ପୁଣି ଥରେ ସେହି ଜନଶକ୍ତିକୁ କୋଟି କୋଟି ପ୍ରଣାମ କରୁଛି। ଛୋଟ ଛୋଟ କଥାଗୁଡ଼ିକୁ ଆପଣାଇ ନେଲେ ଆଉ ଦେଶରେ ହିଁ କାର୍ଯ୍ୟରେ ନିଜକୁ ସାମିଲ କରିବାର ପ୍ରଚେଷ୍ଟା କଲେ, ଏହାଠାରୁ ବଳି ସନ୍ତୁଷ୍ଟିର କଥା କ'ଣ ହୋଇପାରେ? ମନର କଥାରେ ଏଥର ଗୋଟିଏ ନୂଆ ପ୍ରୟୋଗ କରିବାକୁ ଚିନ୍ତା କଲି। ଦେଶର ନାଗରିକମାନଙ୍କୁ ମୁଁ ଅନୁରୋଧ କରିଥିଲି ଯେ ସେମାନେ ନିଜର ପ୍ରଶ୍ନ, ପରାମର୍ଶ ଆଦି ଟେଲିଫୋନ୍ ମାଧ୍ୟମରେ କୁହନ୍ତୁ, ମୁଁ ମନର କଥା କାର୍ଯ୍ୟକ୍ରମରେ ସେଗୁଡ଼ିକ ଉପରେ ଆଲୋକପାତ କରିବି। ମୁଁ ଖୁସି ଯେ ସମଗ୍ର ଦେଶରୁ ପ୍ରାୟ 55,000ରୁ ଅଧିକ ଫୋନ୍ କଲ୍ ଆସିଲା। ସିଆଚିନ୍ ହେଉ କି କଚ୍ଛ ହେଉ, କାମରୂପ ହେଉ କି କାଶ୍ମୀର ହେଉ ବା କନ୍ୟାକୁମାରୀ ହେଉ, ଭାରତର ଏପରି କୌଣସି ସ୍ଥାନ ନଥିବ ଯେଉଁଠୁ ଲୋକ ଫୋନ୍ କରିନାହାନ୍ତି। ଏହା ନିଶ୍ଚିତ ଭାବେ ଗୋଟିଏ ସୁଖକର ଅନୁଭୂତି। ସବୁ ବୟସର ଲୋକ ବାର୍ତ୍ତା ଦେଇଛନ୍ତି, ସେଗୁଡ଼ିକରୁ କିଛି ମୁଁ ନିଜେ ଶୁଣିଲି, ମୋତେ ଭଲ ଲାଗିଲା। ଅନ୍ୟଗୁଡ଼ିକ ଉପରେ ମୋର ଟିମ୍ କାର୍ଯ୍ୟ କରୁଛି। ଆପଣ ହୁଏତ ମିନିଟିଏ କିମ୍ବା 2 ମିନିଟ୍ ସମୟ ଦେଇଥିବେ, କିନ୍ତୁ ମୋ ପାଇଁ ଆପଣଙ୍କର ଫୋନ୍ କଲ୍, ଆପଣଙ୍କର ବାର୍ତ୍ତା ଖୁବ୍ ଗୁରୁତ୍ୱପୂର୍ଣ୍ଣ। ସରକାର ଆପଣଙ୍କର ପରାମର୍ଶ ଉପରେ ନିଶ୍ଚୟ କାର୍ଯ୍ୟ କରିବ। ଗୋଟିଏ କଥା ମୋତେ ଚକିତ କଲା, ଆନନ୍ଦିତ କଲା। ବେଳେବେଳେ ଲାଗେ ସତେ ଯେମିତି ଚାରିଆଡ଼େ ନେଗେଟିଭିଟି ଭରି ରହିଛି, ନକାରାତ୍ମକତା ଭରି ରହିଛି, ହେଲେ ମୋର ଅନୁଭୂତି ଭିନ୍ନ। ଏହି 55,000 ଲୋକଙ୍କୁ ନିଜ କଥା ନିଜ ଶବ୍ଦରେ କହିବାର ଥିଲା, କୌଣସି ପ୍ରତିବନ୍ଧକ ନଥିଲା, ସେମାନେ କିଛି ବି କହିପାରିଥାନ୍ତେ। କିନ୍ତୁ ମୁଁ ଆଶ୍ଚର୍ଯ୍ୟ, କଥା ସବୁ ଏମିତି ଥିଲା ସତେ ଯେମିତି ମନର କଥା ଉଦ୍ଦେଶ୍ୟରେ କୁହାଯାଇଛି, ସମ୍ପୂର୍ଣ୍ଣ ସକାରାତ୍ମକ, ପରାମର୍ଶପୂର୍ଣ୍ଣ, ସର୍ଜନାତ୍ମକ। ମାନେ ଦେଖନ୍ତୁ, ଦେଶର ନାଗରିକ ମଧ୍ୟ ସକାରାତ୍ମକ ଚିନ୍ତାଧାରା ଧରି ଚାଲୁଛନ୍ତି, ଏହା ଦେଶର କେତେ ବଡ଼ ପୁଞ୍ଜି ସତେ। ଗୋଟିଏ କିମ୍ବା 2% ଏମିତି ଫୋନ୍ କଲ୍ ଥିବ ଯେଉଁଥିରେ କୌଣସି ଗମ୍ଭୀର ଅଭିଯୋଗ ରହିଥିଲା, ଅନ୍ୟଥା 90%ରୁ ମଧ୍ୟ ଅଧିକ ଫୋନ୍ ବାର୍ତ୍ତାରେ ଭରି ରହିଥିଲା ସକାରାତ୍ମକ ଶକ୍ତି। ଲୋକେ ଆନନ୍ଦଦାୟକ କଥାମାନ କହିଛନ୍ତି। ମୁଁ ଲକ୍ଷ୍ୟ କଲି ଭିନ୍ନକ୍ଷମ ବ୍ୟକ୍ତିମାନେ, ବିଶେଷ କରି ଦୃଷ୍ଟିହୀନ ବ୍ୟକ୍ତିମାନେ ବହୁ ସଂଖ୍ୟାରେ ଫୋନ୍ କରିଥିଲେ। ସେମାନେ ଟିଭି ଦେଖିପାରୁନାହାନ୍ତି ସତ, କିନ୍ତୁ ରେଡିଓ ନିଶ୍ଚୟ ଶୁଣୁଥିବେ। ଦୃଷ୍ଟିହୀନ ଲୋକଙ୍କ ପାଇଁ ରେଡିଓ କେତେ ଗୁରୁତ୍ୱପୂର୍ଣ୍ଣ ସେ କଥା ମୁଁ ଲକ୍ଷ୍ୟ କଲି। ମୁଁ ଏହାର ଗୋଟିଏ ନୂତନ ଦିଗକୁ ଦେଖିପାରୁଛି। କେତେ ଭଲ ଭଲ କଥା କହିଛନ୍ତି ଲୋକମାନେ, ଯାହା ସରକାରଙ୍କୁ ସମ୍ବେଦନଶୀଳ କରିବା ପାଇଁ ଯଥେଷ୍ଟ। ଅଲୱାର ରାଜସ୍ଥାନରୁ ପବନ ଆଚାର୍ଯ୍ୟ ଗୋଟିଏ ବାର୍ତ୍ତା ଦେଇଛନ୍ତି, ମୋ ମତରେ ସାରା ଦେଶ ଏହାକୁ ଶୁଣିବା କଥା ଏବଂ ମାନିବା କଥା। ସେ କ'ଣ କହିବାକୁ ଚାହୁଁଛନ୍ତି ନିଶ୍ଚୟ ଶୁଣନ୍ତୁ।
ମୋ ନାଁ ପବନ ଆଚାର୍ଯ୍ୟ, ରାଜସ୍ଥାନର ଅଲୱାରରେ ମୁଁ ଘର। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀଙ୍କୁ ମୋର ବାର୍ତ୍ତା ହେଲା ଯେ ଏଥର ମନର କଥାରେ ସେ ସମସ୍ତ ଦେଶବାସୀଙ୍କୁ ଦୀପାବଳି ଉତ୍ସବରେ ଅଧିକରୁ ଅଧିକ ମାଟି ଦୀପ ଜାଳିବା ପାଇଁ ଆହ୍ୱାନ କରନ୍ତୁ, ଯାହା ପରିବେଶ ପାଇଁ ଉପକାରୀ ହେବା ସଙ୍ଗେ ସଙ୍ଗେ ହଜାର ହଜାର କୁମ୍ଭକାର ଭାଇମାନଙ୍କୁ ରୋଜଗାରର ସୁଯୋଗ ଯୋଗାଇବ। ଧନ୍ୟବାଦ।
ପବନ, ମୋର ବିଶ୍ୱାସ ଯେ ଆପଣଙ୍କର ଏହି ଚିନ୍ତାଧାରା ପବନ ଭଳି ଦେଶର କୋଣ ଅନୁକୋଣକୁ ପହଞ୍ଚିଯିବ, ସାରା ଦେଶରେ ବ୍ୟାପିଯିବ। ଭଲ ପରାମର୍ଶଟିଏ। ମାଟି ତ ଅମୂଲ୍ୟ, ତେଣୁ ଏହି ମାଟି ଦୀପଗୁଡ଼ିକ ମଧ୍ୟ ଅମୂଲ୍ୟ। ପରିବେଶ ଦୃଷ୍ଟିରୁ ମଧ୍ୟ ତାର ଗୋଟିଏ ଗୁରୁତ୍ୱ ରହିଛି। ଆଉ ଦୀପ ତିଆରି ହୁଏ ଗରିବ ଘରେ, ଅଭାବୀ ଲୋକେ ଏହି କାମରେ ଗୁଜୁରାଣ ମେଣ୍ଟାନ୍ତି। ମୁଁ ଦେଶବାସୀଙ୍କୁ ନିଶ୍ଚୟ ଅନୁରୋଧ କରିବି ଯେ ଆଗାମୀ ପର୍ବପର୍ବାଣୀରେ ଆମେ ଯଦି ପବନ ଆଚାର୍ଯ୍ୟଙ୍କର କଥା ମାନିବା ତାହେଲେ ଆମ ଘରେ ଦୀପ ଜଳିବ, ଅଥଚ ଗରିବର ଘର ଆଲୋକିତ ହେବ। ମୋର ପ୍ରିୟ ଦେଶବାସୀଗଣ, ଗଣେଶ ଚତୁର୍ଥୀ ଦିନ ସେନାବାହିନୀର ଯବାନମାନଙ୍କ ସହ 2-3 ଘଣ୍ଟା ବିତାଇବାର ସୌଭାଗ୍ୟ ମିଳିଥିଲା ମୋତେ। ଜଳ, ସ୍ଥଳ ଆଉ ଆକାଶର ସୁରକ୍ଷା କରୁଥିବା ଆମର ନୌବାହିନୀ, ସ୍ଥଳସେନା ଏବଂ ବାୟୁସେନାର ଯବାନମାନଙ୍କ ସହ 1965 ପାକିସ୍ତାନ ସହ ଯେଉଁ ଯୁଦ୍ଧ ହୋଇଥିଲା ତାହାର ଏବେ 50 ବର୍ଷ ପୂରଣ ହୋଇଛି। ଏଥିପାଇଁ ଦିଲ୍ଲୀର ଇଣ୍ଡିଆ ଗେଟ୍ ନିକଟରେ ଏକ ଶୌର୍ଯ୍ୟାଞ୍ଜଳି ପ୍ରଦର୍ଶନୀର ଆୟୋଜନ କରାଯାଇଛି। ମୁଁ ଏହାକୁ ଆଗ୍ରହର ସହ ଦେଖି ଚାଲିଲି। ମୁଁ ସେଠାକୁ ଅଧଘଣ୍ଟା ପାଇଁ ଯାଇଥିଲି, କିନ୍ତୁ ପ୍ରଦର୍ଶନୀ ଦେଖିସାରିଲା ବେଳକୁ 2.5 ଘଣ୍ଟା ବିତିଯାଇଥିଲା। ତଥାପି ଆହୁରି ଅନେକ କିଛି ଦେଖିବାକୁ ବାକି ରହିଗଲା। କ'ଣ ନଥିଲା ସେଠି? ସମ୍ପୂର୍ଣ୍ଣ ଇତିହାସକୁ ଜୀବନ୍ତ କରି ସଜାଯାଇଥିଲା ସେଠି। ସୌନ୍ଦର୍ଯ୍ୟ ଦୃଷ୍ଟିରୁ ଦେଖିଲେ ଏହା ଅତି ଉତ୍ତମ ଥିଲା, ଇତିହାସ ଦୃଷ୍ଟିରେ ଦେଖିଲେ ଜ୍ଞାନବର୍ଦ୍ଧକ, ଏବଂ ଆମ ଜୀବନ ପାଇଁ ଇଏ ବଡ଼ ପ୍ରେରଣାଦାୟୀ ଥିଲା। ମାତୃଭୂମିର ସେବା କରିବା ପାଇଁ ଏହାଠାରୁ ବଡ଼ ପ୍ରେରଣା ଆଉ କିଛି ହୋଇନପାରେ। ଯୁଦ୍ଧର ଯେଉଁ ଗୌରବଶାଳୀ ମୁହୂର୍ତ୍ତ, ଆମ ସୈନିକମାନଙ୍କର ଅଦମ୍ୟ ସାହସର କଥା ଆମେ ସବୁ ତ ଶୁଣି ଆସିଛୁ। ସେ ସମୟରେ ତ ଏତେ ଫଟୋଗ୍ରାଫର ମିଳୁନଥିଲେ, ଏତେ ଭିଡ଼ିଓଗ୍ରାଫର ବି ନଥିଲେ, କିନ୍ତୁ ଏହି ପ୍ରଦର୍ଶନ ଦେଖିଲେ ଯୁଦ୍ଧ ସମର ଘଟଣାବଳୀକୁ ଅନୁଭବ କରିହୁଏ। ହାଜିପୀର ଯୁଦ୍ଧ ହେଉ ବା ଚାମିଣ୍ଡାର ଲଢ଼େଇ ହେଉ ଅବା ହାଜିପୀର ଦାସର ବିଜୟ ଦୃଶ୍ୟ ହେଉ, ସେସବୁ ଦେଖିଲେ ମନ ଭିତରେ ରୋମାଞ୍ଚ ଜାଗେ ଏବଂ ଆମ ସେନାବାହିନୀର ଯବାନମାନଙ୍କ ପାଇଁ ଗର୍ବ ଆସେ। ଏହି ବୀର ଏବଂ ବଳିଦାନ ଦେଇଥିବା ପରିବାରଗୁଡ଼ିକ ସହ ସାକ୍ଷାତ କରିବାର ସୁଯୋଗ ପାଇଥିଲି। ଯୁଦ୍ଧରେ ଯେଉଁମାନେ ଅଂଶଗ୍ରହଣ କରିଥିଲେ ସେମାନେ ଏବେ ଜୀବନର ଉତ୍ତରାର୍ଥରେ, ସେମାନେ ମଧ୍ୟ ଆସିଥିଲେ। ସେମାନଙ୍କ ସହ ହାତ ମିଳେଇଲା ବେଳେ ଲାଗୁଥିଲା, ବାଃ କେତେ ଶକ୍ତି ଭରି ରହିଛି ସେ ହାତ ଭିତରେ। ଏସବୁ ଅନେକ ପ୍ରେରଣା ଦେଇଥିଲା। ଯଦି ଆପଣ ଇତିହାସ ସୃଷ୍ଟି କରିବାକୁ ଚାହାନ୍ତି, ତେବେ ଇତିହାସର ସୂକ୍ଷ୍ମ ଘଟଣାବଳୀଗୁଡ଼ିକୁ ଜାଣିବା ଏବଂ ବୁଝିବା ଜରୁରୀ। ଇତିହାସ ଆମକୁ ନିଜର ମୂଳ ସହ ସଂଯୁକ୍ତ କରାଏ। ଅତୀତ ସହ ସମ୍ପର୍କ ଛିନ୍ନ ହୋଇଗଲେ ଇତିହାସ ସୃଷ୍ଟି କରିବାର ସମ୍ଭାବନାରେ ଲାଗିଯାଏ ପୂର୍ଣ୍ଣଚ୍ଛେଦ। ଏହି ଶୌର୍ଯ୍ୟ ପ୍ରଦର୍ଶନ ମାଧ୍ୟମରେ ଇତିହାସର ଅନୁଭୂତି ମିଳୁଛି, ଇତିହାସ ବିଷୟରେ ସୂଚନା ମିଳୁଛି ଏବଂ ନୂଆ ଇତିହାସ ସୃଷ୍ଟି କରିବାର ପ୍ରେରଣାର ବୀଜ ବପନ ହୋଇପାରୁଛି। ଯଦି ଆପଣ ଦିଲ୍ଲୀ କିମ୍ବା ଏହାର ନିକଟବର୍ତ୍ତୀ ଅଞ୍ଚଳରେ ରହୁଥାନ୍ତି, ମୁଁ ଆପଣଙ୍କୁ, ଆପଣଙ୍କର ପରିବାରବର୍ଗଙ୍କୁ ଅନୁରୋଧ କରିବି, ଯେହେତୁ ପ୍ରଦର୍ଶନୀ ଆହୁରି କିଛିଦିନ ଚାଲିବ, ଆପଣ ଆରାମରେ ଆସି ପ୍ରଦର୍ଶନୀ ମୋ ଭଳି ତରବର ନ ହୋଇ ବୁଲି ଦେଖନ୍ତୁ। ମୁଁ ତ 2-2.5 ଘଣ୍ଟାରେ ଫେରିଆସିଲି, କିନ୍ତୁ ଆପଣଙ୍କୁ ଅତି କମ୍ରେ 3-4 ଘଣ୍ଟା ଲାଗିବ। ନିଶ୍ଚୟ ଦେଖନ୍ତୁ, ଗଣତନ୍ତ୍ରର ଶକ୍ତିକୁ ଦେଖନ୍ତୁ। ଗୋଟିଏ ଛୋଟ ବାଳକ ପ୍ରଧାନମନ୍ତ୍ରୀଙ୍କୁ କିଛି ନିର୍ଦ୍ଦେଶ ଦେଇଛି, କିନ୍ତୁ ତରବରରେ ସେ ନିଜ ନାଁ କହିବାକୁ ଭୁଲି ଯାଇଛି। ମୋ ପାଖରେ ତ ତାର ନାଁ ନାହିଁ, କିନ୍ତୁ ତା କଥା କେବଳ ପ୍ରଧାନମନ୍ତ୍ରୀ କାହିଁକି, ସାରା ଦେଶବାସୀ ମଧ୍ୟ ବିଚାର କରିବା କଥା। ଶୁଣନ୍ତୁ, ବାଳକଟି ମୋତେ କ'ଣ କହୁଛି।
ପ୍ରଧାନମନ୍ତ୍ରୀ ମୋଦିଜୀ, ମୁଁ ଆପଣଙ୍କୁ କହିବାକୁ ଚାହୁଁଛି ଯେ ଆପଣ ଯେଉଁ ସ୍ୱଚ୍ଛତା ଅଭିଯାନ ଚଳାଇଛନ୍ତି, ସେଥିପାଇଁ ଆପଣ ପ୍ରତ୍ୟେକ ସ୍ଥାନରେ, ପ୍ରତ୍ୟେକ ଗଳିରେ ଡଷ୍ଟବିନ୍ ରଖାନ୍ତୁ।
ଏ ପିଲାଟି ଠିକ୍ କହିଛି, ଆମେ ସ୍ୱଚ୍ଛତାକୁ ଏକ ଅଭ୍ୟାସରେ ପରିଣତ କରିବାକୁ ପଡ଼ିବ ଏବଂ ସ୍ୱଚ୍ଛତା ପାଇଁ ଉପଯୁକ୍ତ ବ୍ୟବସ୍ଥା ମଧ୍ୟ କରିବା ଆବଶ୍ୟକ। ଏହି ବାଳକର ବାର୍ତ୍ତାରୁ ମୁଁ ଗୋଟିଏ ବଡ଼ ସନ୍ତୁଷ୍ଟି ଲାଭ କଲି। ସନ୍ତୋଷ ଏଇଥିପାଇଁ ମିଳିଲା ଯେ 2 ଅକ୍ଟୋବର ଦିନ ମୁଁ ସ୍ୱଚ୍ଛ ଭାରତ ଅଭିଯାନର ଘୋଷଣା କରିଥିଲି ଏବଂ ମୁଁ ଦାବିର ସହ କହିପାରିବି ଯେ ସ୍ୱାଧୀନତା ପରେ ପ୍ରଥମ ଥର ପାଇଁ ସ୍ୱଚ୍ଛତା ସମ୍ପର୍କରେ ଆମ ସଂସଦରେ ବି ଘଣ୍ଟା ଘଣ୍ଟା ଧରି ଚର୍ଚ୍ଚା ହେଉଛି, ଆମ ସରକାରର ବି ସମାଲୋଚନା ହେଉଛି। ମୋତେ ବି ବହୁତ କିଛି ଶୁଣିବାକୁ ପଡ଼ୁଛି ଯେ ମୋଦିଜୀ ସ୍ୱଚ୍ଛତା ସମ୍ପର୍କରେ ବହୁତ ବଡ଼ ବଡ଼ କଥା କହୁଥିଲେ, ହେଲେ କ'ଣ ହେଇଛି? ମୁଁ ଏକଥାକୁ ଆଦୌ ଭୁଲ ବୁଝୁନାହିଁ। ମୁଁ ଏହା ଭିତରେ ଗୋଟିଏ ଭଲ ଜିନିଷ ଲକ୍ଷ୍ୟ କରୁଛି ଯେ ଦେଶର ସଂସଦ ମଧ୍ୟ ଭାରତର ସ୍ୱଚ୍ଛତା ପାଇଁ ଚର୍ଚ୍ଚା କରୁଛି। ଆଉ ଅପରପକ୍ଷରେ ଦେଖନ୍ତୁ, ଗୋଟିଏ ପଟେ ଆମ ସଂସଦ ଆଉ ଅନ୍ୟପଟେ ଏହି ବାଳକ, ଦୁହେଁ ଦେଶର ସ୍ୱଚ୍ଛତା ସମ୍ପର୍କରେ କଥା ହେଉଛନ୍ତି। ଏହାଠୁ ବଳି ସୌଭାଗ୍ୟର କଥା ଦେଶ ପାଇଁ କ'ଣ ହୋଇପାରେ? ଅପରିଚ୍ଛନ୍ନତାକୁ ଘୃଣା କରିବାର ଯେଉଁ ପରିବେଶ ଗଢ଼ା ହେଉଛି, ଇଏ ଯେଉଁ ବିଚାରଧାରାର ଆନ୍ଦୋଳନ ଚାଲୁ ରହିଛି, ଏଥିରେ ସ୍ୱଚ୍ଛତା ପାଇଁ କିଛି ମାତ୍ରାରେ ସଚେତନତା ଆସିଛି। ଏହି ସଚେତନତା ସରକାରଙ୍କୁ ବି ଏ ଦିଗରେ କାମ କରିବା ପାଇଁ ନିଶ୍ଚୟ ବାଧ୍ୟ କରିବ। ସ୍ଥାନୀୟ ସ୍ୱାୟତ୍ତ ଶାସନ ସଂସ୍ଥା, ପଞ୍ଚାୟତ, ପୌରପାଳିକା, ମହାନଗର ନିଗମ, ରାଜ୍ୟ ଓ କେନ୍ଦ୍ର ସବୁ ସ୍ତରରେ ଏଥିପାଇଁ କାମ କରିବାକୁ ପଡ଼ିବ। ଏହି ଆନ୍ଦୋଳନକୁ ଆମକୁ ଆଗକୁ ଆଗେଇ ନେବାକୁ ପଡ଼ିବ। ସବୁ ଦୁର୍ବଳତା ସତ୍ତ୍ୱେ ବି 2019 ଆମେ ଯେତେବେଳେ ମହାତ୍ମା ଗାନ୍ଧୀଙ୍କର 150ତମ ଜୟନ୍ତୀ ପାଳନ କରିବୁ, ମହାତ୍ମାଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ସ୍ୱଚ୍ଛତା ଦିଗରେ ଆମକୁ ଆନ୍ତରିକତା ସହ କାମ କରିବାକୁ ପଡ଼ିବ। ଆପଣ ଜାଣନ୍ତି ମହାତ୍ମା ଗାନ୍ଧୀ କ'ଣ କହୁଥିଲେ। ସେ ଥରେ କହିଥିଲେ, ସ୍ୱଚ୍ଛତା ଏବଂ ସ୍ୱାଧୀନତା ମଧ୍ୟରୁ ଯଦି ମୋତେ କେଉଁଟିକୁ ପସନ୍ଦ କରିବାକୁ କୁହାଯିବ, ତେବେ ପ୍ରଥମେ ମୁଁ ସ୍ୱଚ୍ଛତାକୁ ବାଛିବି, ପରେ ସ୍ୱାଧୀନତାକୁ। ତେଣୁ ଗାନ୍ଧିଜୀଙ୍କ ପାଇଁ ସ୍ୱାଧୀନତା ଅପେକ୍ଷା ସ୍ୱଚ୍ଛତାର ଗୁରୁତ୍ୱ ଅଧିକ ଥିଲା। ଆସନ୍ତୁ ଆମେ ସମସ୍ତେ ମହାତ୍ମା ଗାନ୍ଧୀଙ୍କର ଏ କଥାକୁ ମାନି ଏବଂ ତାଙ୍କ ଇଚ୍ଛା ପୂରଣ କରିବା ପାଇଁ ଆମେ ବି ଏ ଦିଗରେ କିଛି ବାଟ ଆଗେଇବା। ଦିଲ୍ଲୀରୁ ଗୁଲସନ ଆରୋରା ମାଇ ଗଭ୍ ଜରିଆରେ ଗୋଟିଏ ବାର୍ତ୍ତା ଦେଇଛନ୍ତି। ସେଥିରେ ସେ ଦୀନଦୟାଲ ଉପାଧ୍ୟାୟଙ୍କର ଜନ୍ମ ଶତାବ୍ଦୀ ସମ୍ପର୍କରେ ଜାଣିବାକୁ ଚାହିଁଛନ୍ତି। ମୋର ପ୍ରିୟ ଦେଶବାସୀଗଣ, ମହାପୁରୁଷମାନଙ୍କର ଜୀବନ ଆମ ପାଇଁ ସଦାସର୍ବଦା ପ୍ରେରଣାର ସ୍ରୋତ ହୋଇଆସିଛି। ମହାପୁରୁଷମାନଙ୍କର ବିଚାରଧାରା କ'ଣ ଥିଲା ତାହାର ମୂଲ୍ୟାୟନ କରିବା ଆମର କାମ ନୁହେଁ। ଦେଶ ପାଇଁ ଜିଇଁଥିବା, ମୃତ୍ୟୁବରଣ କରିଥିବା ପ୍ରତ୍ୟେକ ଆମ ପାଇଁ ପ୍ରେରଣାଦାୟୀ। ଆଉ ଆଗାମୀ ଦିନମାନଙ୍କରେ ଅନେକ ମହାପୁରୁଷଙ୍କୁ ସ୍ମରଣ କରିବାର ସୁଯୋଗ ଆସୁଛି। ସେପ୍ଟେମ୍ବର 25 ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କୁ, ଅକ୍ଟୋବର 2 ମହାତ୍ମା ଗାନ୍ଧୀ ଏବଂ ଲାଲବାହାଦୁର ଶାସ୍ତ୍ରୀଙ୍କୁ, ଅକ୍ଟୋବର 11 ଜୟପ୍ରକାଶ ନାରାୟଣଙ୍କୁ, 31 ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କୁ, ଏହିଭଳି ଅଗଣିତ ନାଁ ଅଛି। ମୁଁ ତ ବହୁତ କିଛି କହୁଛି, କାହିଁକିନା ଏ ଦେଶ ତ ବହୁରତ୍ନା ବସୁନ୍ଧରା। ଆପଣ ଯେକୌଣସି ତାରିଖ ଦେଖନ୍ତୁ, ଇତିହାସର ପୃଷ୍ଠାରୁ କୌଣସି ନା କୌଣସି ମହାପୁରୁଷଙ୍କର ନାଁ ମିଳିଯିବ। ଆଗାମୀ ଦିନମାନଙ୍କରେ ଏହିସବୁ ମହାପୁରୁଷମାନଙ୍କୁ ଆମେ ମନେ ପକାଇବା, ସେମାନଙ୍କର ଜୀବନାଦର୍ଶକୁ ଆମେ ଘରେ ଘରେ ପହଞ୍ଚାଇବାର ଯତ୍ନ କରିବା, ଆଉ ଆମେ ବି ସେଥିରୁ କିଛି ନା କିଛି ଶିଖିବା ପାଇଁ ଯତ୍ନବାନ ହେବା। ବିଶେଷକରି ଅକ୍ଟୋବର 2 ପାଇଁ ମୁଁ ଆପଣମାନଙ୍କୁ ପୁଣି ଥରେ ଅନୁରୋଧ କରିବାକୁ ଚାହୁଁଛି। ଅକ୍ଟୋବର 2 ପୂଜ୍ୟ ବାପୁ ମହାତ୍ମା ଗାନ୍ଧୀଙ୍କର ଜୟନ୍ତୀ। ମୁଁ ଗତବର୍ଷ ମଧ୍ୟ ଆପଣମାନଙ୍କୁ କହିଥିଲି ଯେ ଆପଣମାନଙ୍କ ପାଖରେ ବିଭିନ୍ନ ପ୍ରକାର ଫ୍ୟାସନେବୁଲ କପଡ଼ା ଥିବ, ଲୁଗାପଟା ଥିବ, ଆହୁରି ବହୁତ ଜିନିଷ ବି ଥିବ, କିନ୍ତୁ ତା ଭିତରେ ଖଦୀର ଏକ ସ୍ୱତନ୍ତ୍ର ସ୍ଥାନ ରହିବା ଜରୁରୀ। ମୁଁ ପୁଣି ଥରେ କହିବାକୁ ଚାହେଁ ଯେ ଅକ୍ଟୋବର 2 ଗୋଟିଏ ମାସ ପର୍ଯ୍ୟନ୍ତ ଖଦୀ ଉପରେ ରିହାତି ଦିଆଯାଏ, ଏହାର ଫାଇଦା ନିଆଯାଉ ଏବଂ ଖଦୀ ସହ ହସ୍ତତନ୍ତ ବସ୍ତ୍ରକୁ ମଧ୍ୟ ସେତିକି ଗୁରୁତ୍ୱ ଦିଆଯାଉ। ଆମର ବୁଣାକାର ଭାଇମାନେ ଏତେ ପରିଶ୍ରମ କରୁଛନ୍ତି। ଆମେ 125 ଦେଶବାସୀ 5 10 50 କିଛି ହସ୍ତତନ୍ତ ପ୍ରସ୍ତୁତ ଜିନିଷ, ଖଦୀର ଜିନିଷ କିଣାକିଣି କଲେ ପରିଶେଷରେ ସେ ପଇସା ଏହି ଗରିବ ବୁଣାକାରମାନଙ୍କ ଘରକୁ ଯିବ, ଖଦୀ ପ୍ରସ୍ତୁତ କରୁଥିବା ଗରିବ ବିଧବାମାନଙ୍କ ଘରକୁ ବି ଯିବ। ଆଉ ଏଥର ଦୀପାବଳିରେ ଖଦୀକୁ ଆମ ଘରେ ସ୍ଥାନ ଦେବା ଏବଂ ଖଦୀ ତିଆରି ବସ୍ତ୍ର ପରିଧାନ କରିବା। ମୁଁ କଦାପି ଏକଥା କହୁନି ଯେ ଆପଣମାନେ ସମ୍ପୂର୍ଣ୍ଣ ଖଦୀ ଧରି ପାଲଟି ଯାଆନ୍ତୁ, କିଛିଟା ବାସ୍, ଏତିକି ମାତ୍ର ମୋର ଅନୁରୋଧ। ଆଉ ଦେଖନ୍ତୁ, ଗତଥର ବିକ୍ରି ପାଖାପାଖି 2 ହୋଇଗଲା, କେତେ ଗରିବ ଉପକୃତ ହେଲେ। ଯେଉଁ କାମଟିକୁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜ୍ଞାପନ ମାଧ୍ୟମରେ କରିପାରୁନାହାନ୍ତି, ସେ କଥାକୁ ଆପଣମାନେ ଆପଣଙ୍କର ଛୋଟିଆ ସହଯୋଗରେ କରି ଦେଖାଇଛନ୍ତି। ଏହା ହିଁ ତ ଜନଶକ୍ତି। ଆଉ ଖାସ୍ ଏଇଥିପାଇଁ ମୁଁ ପୁଣି ଥରେ ଆପଣମାନଙ୍କୁ ଅନୁରୋଧ କରୁଛି, ଏହି ସହଯୋଗ ପାଇଁ। ପ୍ରିୟ ଦେଶବାସୀଗଣ, ମୋ ମନ ଗୋଟିଏ କଥା ପାଇଁ ବହୁତ ଆନନ୍ଦିତ। ଇଚ୍ଛା ହେଉଛି ଏହି ଆନନ୍ଦର କିଛିଟା ସ୍ୱାଦ ଆପଣମାନଙ୍କୁ ବି ମିଳିବା ଆବଶ୍ୟକ। ମେ ମାସରେ ମୁଁ କୋଲକାତା ଯାଇଥିଲି ଓ ସେଠି ସୁଭାଷ ବୋଷଙ୍କର ପରିବାରବର୍ଗଙ୍କ ସହ ମିଶିବାର ସୁଯୋଗ ମିଳିଥିଲା। ତାଙ୍କ ଝିଆରୀ ଚନ୍ଦ୍ରା ବୋଷ ସବୁ ଆୟୋଜନ କରିଥିଲେ। ବହୁ ସମୟ ପର୍ଯ୍ୟନ୍ତ ସୁଭାଷ ବୋଷଙ୍କର ପରିବାର ଲୋକଙ୍କ ସହ ଗୋଟିଏ ହସଖୁସି ଭରା ସନ୍ଧ୍ୟା ବିତାଇବାର ସୁଯୋଗ ମିଳିଥିଲା। ଆଉ ସେଦିନ ନିଷ୍ପତ୍ତି ନିଆଯାଇଥିଲା ଯେ ସୁଭାଷ ବୋଷଙ୍କର ବୃହତ ପରିବାର ପ୍ରଧାନମନ୍ତ୍ରୀଙ୍କର ଦିଲ୍ଲୀସ୍ଥିତ ବାସଭବନକୁ ଆସନ୍ତୁ। ଚନ୍ଦ୍ରା ବୋଷ ଏବଂ ତାଙ୍କର ପରିବାରବର୍ଗ ଏଥିପାଇଁ ଲାଗି ରହିଥିଲେ। ଆଉ ଗତ ସପ୍ତାହରେ ମୋତେ ନିଶ୍ଚିତ କରି ଦିଆଯାଇଛି ଯେ ସୁଭାଷ ବୋଷଙ୍କର ପରିବାରର 50ରୁ ଉର୍ଦ୍ଧ୍ୱ ବ୍ୟକ୍ତି ପ୍ରଧାନମନ୍ତ୍ରୀଙ୍କର ବାସଭବନକୁ ଆସିବେ। ଆପଣ କଳ୍ପନା କରିପାରୁଛନ୍ତି ମୋ ପାଇଁ ଏହା କେତେ ବଡ଼ ଖୁସିର ଦିନ ହେବ। ନେତାଜୀଙ୍କ ପରିବାର ଲୋକେ ବୋଧହୁଏ ସେମାନଙ୍କର ଜୀବଦଶାରେ ପ୍ରଥମ ଥର ପାଇଁ ସମସ୍ତେ ଏକସଙ୍ଗରେ ପ୍ରଧାନମନ୍ତ୍ରୀଙ୍କର ବାସଭବନକୁ ଆସିବେ। କିନ୍ତୁ ମୋ ପାଇଁ ସବୁଠାରୁ ବଡ଼ ଖୁସିର କଥା ହେଲା ଯେ ପ୍ରଧାନମନ୍ତ୍ରୀଙ୍କର ନିବାସ ସ୍ଥାନରେ ଏଭଳି ଆତିଥ୍ୟର ସୌଭାଗ୍ୟ କେବେ ମିଳିନଥିବ ଯାହା ମୋତେ ଅକ୍ଟୋବରରେ ମିଳିବାକୁ ଯାଉଛି। ସୁଭାଷ ବୋଷଙ୍କର ସମସ୍ତ ପରିବାରର 50ରୁ ଉର୍ଦ୍ଧ୍ୱ ଲୋକ ଭିନ୍ନ ଭିନ୍ନ ଦେଶରେ ବସବାସ କରୁଛନ୍ତି ଏବଂ ଏହିସବୁ ଲୋକ ସ୍ୱତନ୍ତ୍ର ଭାବେ ନିମନ୍ତ୍ରିତ ହୋଇ ଆସୁଛନ୍ତି। ମୋ ପାଇଁ କେତେ ବଡ଼ ଆନନ୍ଦର ମୁହୂର୍ତ୍ତ ହେବ, ମୁଁ ସେମାନଙ୍କୁ ସ୍ୱାଗତ କରିବା ପାଇଁ ଖୁବ୍ ଉଲ୍ଲସିତ। ଭାର୍ଗବୀ କାଣ୍ଡେଙ୍କଠାରୁ ମୋତେ ଗୋଟିଏ ବାର୍ତ୍ତା ମିଳିଛି। ତାଙ୍କ କଣ୍ଠସ୍ୱର, ତାଙ୍କର କହିବାର ଶୈଳୀରୁ ମୁଁ ଅନୁଭବ କରୁଛି ଯେ ସେ ଜଣେ ନେତ୍ରୀ ହୋଇଥିବେ କିମ୍ବା ଭବିଷ୍ୟତରେ ଜଣେ ନେତ୍ରୀ ହେବେ।
ମୋ ନାଁ ଭାର୍ଗବୀ କାଣ୍ଡେ। ପ୍ରଧାନମନ୍ତ୍ରୀ ମହୋଦୟଙ୍କୁ ମୁଁ ଅନୁରୋଧ କରିବାକୁ ଚାହୁଁଛି ଯେ ସେ ଯୁବପିଢ଼ିଙ୍କୁ ଭୋଟର ରେଜିଷ୍ଟ୍ରେସନ ସମ୍ପର୍କରେ ସଚେତନ କରାନ୍ତୁ, ଯାହାଫଳରେ ଆଗାମୀ ଦିନମାନଙ୍କରେ ସରକାର ଚୟନ କରିବାରେ ଏବଂ ସରକାର ଚଳାଇବାରେ ଯୁବପିଢ଼ିର ଗୁରୁତ୍ୱପୂର୍ଣ୍ଣ ସହଯୋଗ ରହିବ। ଧନ୍ୟବାଦ।
ଭାର୍ଗବୀ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିବା ଏବଂ ମତଦାନ କରିବା ସମ୍ପର୍କରେ ନିଜ ମତ ପ୍ରକାଶ କରିଛନ୍ତି। ସେ ଠିକ୍ କହିଛନ୍ତି, ଗଣତନ୍ତ୍ରରେ ପ୍ରତ୍ୟେକ ମତଦାତା ଦେଶର ଭାଗ୍ୟ ବିଧାତା। ଏହି ସଚେତନତା ଧୀରେ ଧୀରେ ବଢ଼ିବାରେ ଲାଗିଛି, ମତଦାନର ହାର ବି ବଢ଼ୁଛି। ଏଥିପାଇଁ ମୁଁ ଭାରତର ନିର୍ବାଚନ ଆୟୋଗଙ୍କୁ ବିଶେଷ ଭାବେ ଧନ୍ୟବାଦ ଦେବାକୁ ଚାହୁଁଛି। କିଛି ବର୍ଷ ପୂର୍ବେ ଆମେ ଦେଖୁଥିଲେ ଯେ ଆମର ଇଲେକ୍ସନ କମିଶନ ଗୋଟିଏ ମାତ୍ର ନିୟନ୍ତ୍ରକ ଭାବେ କାମ କରୁଥିଲେ, କିନ୍ତୁ ଗତ କିଛି ବର୍ଷ ହେବ ସେଥିରେ ଅନେକ ପରିବର୍ତ୍ତନ ଆସିଛି। ଆଜି ଆମ ଇଲେକ୍ସନ କମିଶନ କେବଳ ମାତ୍ର ନିୟନ୍ତ୍ରକ ନୁହନ୍ତି, ଏକ ପ୍ରକାର ଫ୍ୟାସିଲିଟେଟର ଏବଂ ମତଦାତାଙ୍କର ଅନୁକୂଳ ପାଲଟି ଯାଇଛନ୍ତି। ମତଦାତା ହିଁ ଇଲେକ୍ସନ କମିଶନଙ୍କ ସବୁ ଯୋଜନା, ସବୁ ବିଚାରଧାରାର ପ୍ରାଣକେନ୍ଦ୍ର ପାଲଟି ଯାଇଛନ୍ତି। ଆମର ବହୁତ ଭଲ ପରିବର୍ତ୍ତନ ଆସିଛି, କିନ୍ତୁ କେବଳ ଯେ ନିର୍ବାଚନ ଆୟୋଗ କାମ କଲେ ଚଳିବନି, ଆମେ ବି ସ୍କୁଲରେ, କଲେଜରେ, ସାଇ ବସ୍ତିରେ ଏହି ସଚେତନତାକୁ ପରିବ୍ୟାପ୍ତ କରିବା ଦରକାର। କେବଳ ନିର୍ବାଚନ ବେଳେ ସଚେତନତା ନୁହେଁ, ନିରନ୍ତର ସଚେତନତା ଆବଶ୍ୟକ। ଭୋଟର ତାଲିକା ସଂଶୋଧନ ହେବା ଜରୁରୀ। ଆମେମାନେ ମଧ୍ୟ ଏସବୁ ଉପରେ ନଜର ରଖିବା ଉଚିତ। ଆମକୁ ଯେଉଁ ଅଧିକାର ମିଳିଛି ସେ ଅଧିକାର ସୁରକ୍ଷିତ ଅଛି କି ନାହିଁ, ସେ ଅଧିକାରର ଉପଯୁକ୍ତ ଉପଯୋଗ ଆମେ କରୁଛୁ କି ନାହିଁ, ଏହା ସୁନିଶ୍ଚିତ କରିବାର ଅଭ୍ୟାସ ଆମକୁ କରିବାକୁ ପଡ଼ିବ। ମୁଁ ଆଶା କରୁଛି ଆମ ଦେଶର ଯୁବବର୍ଗ ଯଦି ଭୋଟର ତାଲିକାରେ ନାଁ ରେଜିଷ୍ଟ୍ରେସନ କରିନାହାନ୍ତି, ତାହେଲେ ସେମାନେ ଯଥାଶୀଘ୍ର ନାମ ପଞ୍ଜୀକରଣ କରାଇ ନେଇ ନିର୍ବାଚନ ବେଳେ ସେମାନେ ସେମାନଙ୍କର ଅଧିକାର ସାବ୍ୟସ୍ତ କରିବା ଆବଶ୍ୟକ। ମୁଁ ନିର୍ବାଚନ ବେଳେ ସର୍ବସାଧାରଣରେ କହିଥାଏ ଯେ ପ୍ରଥମେ ମତଦାନ, ପରେ ଜଳପାନ। ଇଏ ଏତେ ପବିତ୍ର କାମ ଯେ ଏହାକୁ ପ୍ରତ୍ୟେକ ସମ୍ପାଦନ କରିବା ଆବଶ୍ୟକ। ପରଦିନ ମୁଁ କାଶୀ ବୁଲିକି ଆସିଛି, ବହୁତ ଲୋକଙ୍କ ସହ ମିଶିଛି ଏବଂ ଅନେକ କାର୍ଯ୍ୟକ୍ରମରେ ଯୋଗ ଦେଇଛି। ଏତେ ଲୋକଙ୍କୁ ଭେଟିଲି, ହେଲେ ଦୁଇଜଣ ବାଳକ ଯେଉଁମାନଙ୍କ କଥା ମୁଁ ଆପଣମାନଙ୍କୁ କହିବାକୁ ଚାହୁଁଛି। କ୍ଷିତିଜ ପାଣ୍ଡେ ନାମକ ଜଣେ ସପ୍ତମ ଶ୍ରେଣୀର ଛାତ୍ରଙ୍କୁ ମୁଁ ଭେଟିଥିଲି। କ୍ଷିତିଜ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କେନ୍ଦ୍ରୀୟ ବିଦ୍ୟାଳୟର ସପ୍ତମ ଶ୍ରେଣୀରେ ପଢ଼େ। ସେ ଖୁବ୍ ସ୍ମାର୍ଟ, ଅଦ୍ଭୁତ ତାର ଆତ୍ମବିଶ୍ୱାସ। କିନ୍ତୁ ମୁଁ ଲକ୍ଷ୍ୟ କଲି ଏତେ ଛୋଟବେଳୁ ପଦାର୍ଥ ବିଜ୍ଞାନରେ ଗବେଷଣା କରିବାର ତାର ରୁଚି ରହିଛି। ମୋତେ ଲାଗିଲା ସେ ବହୁତ ପଢ଼ାପଢ଼ି କରୁଥିବ, ଇଣ୍ଟରନେଟ୍ ସର୍ଫିଂ କରୁଥିବ, ନୂଆ ନୂଆ ପ୍ରୟୋଗ ଦେଖୁଥିବ, ରେଳ ଦୁର୍ଘଟଣା କିଭଳି ରୋକାଯାଇପାରିବ, କେଉଁ ଜ୍ଞାନକୌଶଳ ଦ୍ୱାରା ଶକ୍ତି କିଭଳି କମ୍ ଖର୍ଚ୍ଚ ହେବ, ରୋବଟରେ କିଭଳି ଆବେଗ ଅନୁଭବ ଆସିପାରିବ, ଆହୁରି କେତେ କ'ଣ କହୁଥିଲା। ବଡ଼ ଚମତ୍କାର ପିଲାଟା। ଅବଶ୍ୟ ସେ କହୁଥିବା କଥାଗୁଡ଼ିକୁ ମୁଁ ସୂକ୍ଷ୍ମ ଭାବେ ବିଚାର କରିପାରିନି, କିନ୍ତୁ ତାର ଆତ୍ମବିଶ୍ୱାସ ଓ ରୁଚି ପ୍ରଖର ଥିଲା। ମୁଁ ଚାହୁଁଛି ଯେ ଆମ ଦେଶର ଛାତ୍ରଛାତ୍ରୀଙ୍କର ବିଜ୍ଞାନ ପ୍ରତି ଆଗ୍ରହ ବୃଦ୍ଧି ପାଉ। ପିଲାଙ୍କ ମନରେ ନିରନ୍ତର ପ୍ରଶ୍ନ ସୃଷ୍ଟି ହେବା ଆବଶ୍ୟକ, କାହିଁକି, କେମିତି, କେତେବେଳେ। ସେହିଭଳି ସୋନମ ପଟେଲ ନାମ୍ନୀ ଜଣେ 9 ବର୍ଷିଆ ବାଳିକା ସହ ମୋର ଭେଟ ହୋଇଥିଲା। ବାରଣାସୀର ସୁନ୍ଦରପୁର ନିବାସୀ ସଦାବୃତ ପଟେଲଙ୍କର ସେ ଏକମାତ୍ର ଝିଅ। ବହୁତ ଗରିବ ପରିବାରର ଝିଅଟି, ମାତ୍ର ଝିଅଟି ସମ୍ପୂର୍ଣ୍ଣ ଗୀତାକୁ କଣ୍ଠସ୍ଥ କରିଥିବାର ଦେଖି ମୁଁ ବିସ୍ମିତ ହୋଇଯାଇଥିଲି। କିନ୍ତୁ ସବୁଠୁ ବଡ଼ କଥା ହେଲା, ମୁଁ ଯେତେବେଳେ ଏ ସମ୍ପର୍କରେ ତାକୁ କିଛି ପଚାରିଲି, ସେ ଶ୍ଳୋକଗୁଡ଼ିକ ତ ଆବୃତ୍ତି କରିଦେଲା, ତା ସହିତ ତାର ଇଂରାଜୀରେ ଇଣ୍ଟରପ୍ରିଟେସନ କରିଦେଲା, ହିନ୍ଦୀରେ ବି ସେଗୁଡ଼ିକର ମର୍ମାନୁବାଦ କରି ବୁଝାଇଦେଲା। ମୁଁ ଝିଅଟିର ବାପାଙ୍କୁ ପଚାରି ଜାଣିଲି ଯେ 5 ବର୍ଷ ବୟସରୁ ସେ ଏଭଳି କରିଆସୁଛି। ମୁଁ ତେଣୁ ପଚାରିଲି ସେ କାହାଠାରୁ ଶିଖିଲା। ତା ବାପା କହିଲେ ମୋତେ ବି ଜଣାନାହିଁ। ଏକଥା ଶୁଣି ମୁଁ କହିଲି ସେ ପାଠ କେମିତି ପଢ଼ୁଛି, ଖାଲି ଗୀତା ପଢ଼ୁଛି ନା ଆଉ କିଛି କରୁଛି। ଏକଥା ଶୁଣି ସେ କହିଲେ ନାଇଁ ଆଜ୍ଞା, ସେ ଥରେ ଗଣିତ ଧରିଲେ ସନ୍ଧ୍ୟା ପର୍ଯ୍ୟନ୍ତ ତାକୁ ମୁଖସ୍ଥ ନ କରି ଛାଡ଼ିବନି, ଇତିହାସ ବହି ଧରିଲେ ସନ୍ଧ୍ୟା ସୁଦ୍ଧା ସବୁ ମନେ ରଖିଦେଇଥିବ। ଆମେ ବି ଆଶ୍ଚର୍ଯ୍ୟ ଯେ କୁଆଡ଼ୁ ଆସିଲା ତାର ଏ ଅଦ୍ଭୁତ ସ୍ମୃତି ଶକ୍ତି। ସତରେ ମୁଁ ଝିଅଟିର ଏଭଳି ପ୍ରତିଭାରେ ପ୍ରଭାବିତ ହୋଇଥିଲି। ବେଳେବେଳେ କିଛି ପିଲାଙ୍କୁ ନାଁ କମାଇବାର ନିଶା ଘାରିଥାଏ, କିନ୍ତୁ ସୋନମର ଏମିତି କିଛି ନଥିଲା। ମୋତେ ଲାଗୁଥିଲା ଯେମିତି ଈଶ୍ୱର ତାକୁ କିଛି ଶକ୍ତି ଦେଇଛନ୍ତି। କାଶୀ ଯାତ୍ରା ସମୟରେ ଏହି ଦୁଇ ପିଲାଙ୍କୁ ଭେଟିବାର ମୋର ଅନୁଭୂତି ସ୍ୱତନ୍ତ୍ର ଥିଲା। ତେଣୁ ମୋତେ ଲାଗିଲା ଯେ ଏକଥା ମୁଁ ଆପଣମାନଙ୍କୁ ମଧ୍ୟ କହିବା ଉଚିତ। ଟେଲିଭିଜନରେ ଆପଣମାନେ ଯାହା ଦେଖୁଛନ୍ତି, ଖବରକାଗଜରେ ଯାହା ଆପଣ ପଢ଼ୁଛନ୍ତି, ତା ଛଡ଼ା ମଧ୍ୟ ଅନେକ କାମ ଆମେ କରୁଛୁ, ଆଉ ଏମିତି କାମରେ ଆନନ୍ଦ ମଧ୍ୟ ମିଳିଥାଏ। ଏହି ଦୁଇ ପିଲାଙ୍କ ସହ ମୋର ସାକ୍ଷାତ ମୋ ପାଇଁ ସ୍ମରଣୀୟ। ମୁଁ ଦେଖିଛି ଯେ ମନର କଥା ପାଇଁ କିଛି ଲୋକ ମୋ ପାଇଁ ବହୁତ କିଛି କାମ ନେଇ ଆସୁଛନ୍ତି। ଦେଖନ୍ତୁ ହରିୟାଣାର ସନ୍ଦୀପ କ'ଣ କହୁଛନ୍ତି।
ମୁଁ ସନ୍ଦୀପ ହରିୟାଣାରୁ କହୁଛି। ମୁଁ ଚାହୁଁଛି ଯେ ଆପଣ ଯେଉଁ ମନର କଥା ମାସକରେ ଥରେ କହୁଛନ୍ତି, ତାକୁ ଆପଣ ମାସିକ ପରିବର୍ତ୍ତେ ସାପ୍ତାହିକ କରିଦିଅନ୍ତୁ, କାରଣ ଆପଣଙ୍କ କଥାରୁ ଖୁବ୍ ପ୍ରେରଣା ମିଳୁଛି।
ସନ୍ଦୀପଜୀ, ଆପଣ ମୋ ଦ୍ୱାରା କ'ଣ କ'ଣ କରାଇବାକୁ ଚାହୁଁଛନ୍ତି? ମାସକୁ ଥରେ କହିବା ପାଇଁ ତ ମୋତେ ସମୟର ବହୁତ ଆଡଜଷ୍ଟମେଣ୍ଟ କରିବାକୁ ପଡ଼ୁଛି, ପୁଣି ବହୁତ ପରିଶ୍ରମ ବି କରିବାକୁ ପଡ଼ୁଛି। କେବେ କେବେ ତ ଆକାଶବାଣୀରେ ଥିବା ମୋର ବନ୍ଧୁମାନଙ୍କୁ ମନର କଥା ରେକର୍ଡିଂ ପାଇଁ ଅଧଘଣ୍ଟା 45 ମିନିଟ୍ ଲେଖାଏଁ ଅପେକ୍ଷା କରିବାକୁ ପଡ଼ୁଛି। କିନ୍ତୁ ମୁଁ ଆପଣଙ୍କର ଦୃଷ୍ଟିଭଙ୍ଗୀକୁ ସମ୍ମାନ ଦେଉଛି। ଆପଣଙ୍କ ପ୍ରସ୍ତାବ ନିମନ୍ତେ ମୁଁ ଆପଣଙ୍କଠାରେ କୃତଜ୍ଞ। ତେବେ ଏବେ ଚାଲୁଥିବା ମାସିକ ମନର କଥା ହିଁ ଠିକ୍। ମନର କଥାକୁ ଏକ ପ୍ରକାର ଗୋଟିଏ ବର୍ଷ ହୋଇଗଲା। ଆପଣ ଜାଣନ୍ତି କି ସୁଭାଷ ବୋଷ ରେଡିଓର କେତେ ଉପଯୋଗ କରୁଥିଲେ? ଜର୍ମାନୀରୁ ସେ ତାଙ୍କର ଆଜାଦ ହିନ୍ଦ ରେଡିଓ ଆରମ୍ଭ କରିଥିଲେ। ଭାରତର ନାଗରିକଙ୍କୁ ମୁକ୍ତି ସଂଗ୍ରାମ ସମ୍ପର୍କରେ ସେ ଲଗାତାର ରେଡିଓ ମାଧ୍ୟମରେ ସୂଚନା ଦେଉଥିଲେ। ଏକ ସାପ୍ତାହିକ ଖବର ପ୍ରସାରଣରୁ ସେ ଆଜାଦ ହିନ୍ଦ ରେଡିଓର ଶୁଭାରମ୍ଭ କରିଥିଲେ। ଇଂରାଜୀ, ହିନ୍ଦୀ, ବଙ୍ଗଳା, ମରାଠୀ, ପଞ୍ଜାବୀ, ପାସ୍ତୋ, ଉର୍ଦ୍ଦୁ ଏସବୁ ଭାଷାରେ ସେ ରେଡିଓରେ ପ୍ରସାରଣ କରୁଥିଲେ। ଆକାଶବାଣୀ ମାଧ୍ୟମରେ ମନର କଥା କହିବାର ମୋର ଗୋଟିଏ ବର୍ଷ ହୋଇଗଲାଣି। ପ୍ରକୃତ ଅର୍ଥରେ ଆପଣମାନଙ୍କ ଯୋଗୁଁ ମୋ ମନର କଥା ଆପଣମାନଙ୍କ ମନର କଥା ପାଲଟି ଯାଇଛି। ଆପଣମାନଙ୍କର କଥା ଶୁଣିଛି, ଆପଣମାନଙ୍କ ପାଇଁ ଭାବୁଛି, ଆପଣମାନଙ୍କର ପ୍ରସ୍ତାବ ଦେଖୁଛି, ଏସବୁରେ ମୋର ମନ ସକ୍ରିୟ ହୋଇଉଠୁଛି, ଯେଉଁଥିପାଇଁ ଆକାଶବାଣୀ ମାଧ୍ୟମରେ ମୁଁ ଆପଣମାନଙ୍କ ପାଖକୁ ପହଞ୍ଚି ପାରୁଛି। କହୁଛି ମୁଁ, କିନ୍ତୁ କଥା ଆପଣଙ୍କର, ଆଉ ଏଥିରେ ମୋତେ ଖୁବ୍ ସନ୍ତୋଷ ମିଳୁଛି। ଆସନ୍ତା ମାସର ମନର କଥାରେ ପୁଣି ଆପଣଙ୍କ ସହ ଭେଟ ହେବ। ଆପଣଙ୍କର ପ୍ରସ୍ତାବ ଆସୁଥାଉ, ଆପଣଙ୍କ ପ୍ରସ୍ତାବରେ ମଧ୍ୟ ସରକାରଙ୍କର କିଛି ଲାଭ ହେଉଛି, ପ୍ରସ୍ତାବ ଅନୁସାରେ ସଂସ୍କାର ପ୍ରକ୍ରିୟା ବି ଆରମ୍ଭ ହୋଇଛି। ଆପଣଙ୍କର ଅବଦାନ ମୋ ପାଇଁ ଅମୂଲ୍ୟ। ପୁଣିଥରେ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଜଣାଉଛି। ଧନ୍ୟବାଦ।